ମୁଁ ମମତା ସାହୁ କହୁଛି ନିରଙ୍କାରୀ ନଗରରୁ। ଆଜିକୁ ଆଠ ଦିନ ହେଇଗଲା, ଆଠ ପନ୍ଦର ଦିନ ହେଇଗଲା, ଏପର୍ଯ୍ୟନ୍ତ ଅଳିଆ ଗାଡି ଆସିନାହିଁ। ଆମ ଏରିଆରେ ପୁରା ସବୁ ଗଦା ଗଦା ହେଇକି ଅଳିଆ ସବୁ ଜାଗାରେ ପଡିଛି। ଆଉ ମୁଁ ମମତା ସାହୁଙ୍କ ରିଲେଟିଭ କହୁଛି, ମୁଁ ତାଙ୍କ ଭାଇ କହୁଛି। ତେଣୁ ଆପଣ ଦୟାକରି ଟିକେ ଗାଡି ପଠେଇକି, ଯଦି ଆମର ଏଇ ଏରିଆରୁ, ମୁଁ ଏକୋଇଶ ନମ୍ବର ୱାର୍ଡରୁ କହୁଛି ନିରଙ୍କାରୀ ନଗରରୁ, ତେଣୁ ଯଦି ଗାଡି ପଠେଇକି କାଇଣ୍ଡଲି ଟିକେ ଶୀଘ୍ର ଏଇ ସଫା କରିଦିଅନ୍ତେ ବହୁତ ଉପକୃତ ହୁଅନ୍ତୁ। ଧନ୍ୟବାଦ।